সত্যনারায়ণ প্রীতর্থে বলো আনন্দে কুমার, উৎকল জননী শ্রী সারদা প্রীতর্থে বলো আনন্দে কুমার, হরি বিশ্বর মহাপ্রভু মঙ্গল কামনা করন্তু বলো আনন্দে কুমার, হরি 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 হরি
ভগবতী ভারতী দেবী নমস্তে মা।
সেতুবন্ধ
কু প্রভু রামচন্দ্র রাবণ কু ডকেইছিলে
পুরিত স্বরূপে
ଏଣୁ ରାବଣ ରାମଚନ୍ଦ୍ରଙ୍କୁ ଡକଉଛନ୍ତି, ଏକାଦଶୀ ବ୍ରତ କରିଛନ୍ତି, ସୀତା ସହ ବସାଇ ଲଙ୍କାପୁରରେ ତାଙ୍କୁ ଦର୍ଶନ କରିବେ ଏବଂ ଏକାଦଶୀ ବ୍ରତ ପୂର୍ଣ୍ଣ ହେବ,
ଠାକୁରଙ୍କୁ ଆଜି ପୂଜା କରିବେ।
ହଁ, ତେଣୁ ସେଇ ଲଙ୍କାପୁରର କିପରି ହେଇଛି ତାକୁ କବି ସମ୍ରାଟ ଆମର ଉପେନ୍ଦ୍ର ଭଞ୍ଜ ର ପଞ୍ଚକ
ଭଞ୍ଜ ପୁଅ ପଦେ ଲେଖନ୍ତୁ।
ରସେ ରସି କେ ରଚି ଯେଉଁ ଲଙ୍କା ଚତୁର୍ପାଶ୍ୱରେ ହୀରା ଲୀଳା ମୋତି ମାଣିକ ଖଚିତ ହୋଇଥିବାରୁ ସେ ରାଜ୍ୟରେ ରାତ୍ରି ରହିପାରୁନାହିଁ, ଦୀପ୍ତିବନ୍ତ ଆଭା ସବୁବେଳେ ଆଲୋକିତ କରୁଛି, କେତେବେଳେ ଦିନ ହଉଛି କେତେବେଳେ ରାତି ହଉଛି ଲୋକେ ଜାଣିବେ।
ସେଠିକା ଲୋକମାନେ ଜାଣିବେ କେମିତି ଦିନ ରାତି, କେମିତି ଜାଣିବେ କେମିତି ଆଜ୍ଞା?
ଏଇ ତ ଭଲ ପ୍ରଶ୍ନଟିଏ
ପଚାରିବୁନୁ।
ଆକୁ ଆମର କବି ଉପାଧି ପାଇଛନ୍ତି ଯେ ସଙ୍ଗୀତ ନାଟକ ଏକାଡେମୀ ତରଫରୁ, କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୁ ଗୋଟିଏ ପଦ ଦଉଛି।
ଆଚ୍ଛା, ବସୁ ମାସେ କଣ ଲେଖିଲେ ପଦେ ଲେଖନ୍ତୁ।
ଦିବସେ ପଙ୍କ ସେ ରାଜ୍ୟରେ ଦିନ ରାତି ଜଣାପଡେ, ଦିବସରେ ପୁଷ୍କରିଣୀରେ ପଦ୍ମଟି ପ୍ରସ୍ଫୁଟିତ ହୁଏ, ରାତ୍ରରେ କୁମୁଦ ବୋଲନ୍ତି କଇଁଫୁଲଟି ପ୍ରସ୍ଫୁଟିତ ହୁଏ। ଏଇ ସମୟରେ ରାବଣର ଦୂତ ସୁବଳୟା ପର୍ବତକୁ ରାମଙ୍କ ପାଶକୁ ନିମନ୍ତ୍ରଣ ପତ୍ର ନେଇକି ଯାଇଛନ୍ତି। ଏଣେ ମନ୍ଦୋଦରୀ ସେଇ ପୁଷ୍ପୋଦ୍ୟାନ ବାଟେ ବୁଲିକରି ଆସୁଛନ୍ତି, ତାକୁ କବି ଆମର ପ୍ରମାଣ କରୁଛନ୍ତି ଗୋଟିଏ ପଦ।
କଣ ଲେଖିଲେ ପ୍ରମାଣ କଲେ?